ଭକ୍ତିଚାକିରି ମୋ ପାଇଁ ଚାକିରି। ଏଇ ସଂସାରରେ ଗୃହର ବନ୍ଧନ, ପିତା ମାତା ପତି ପତ୍ନୀ ପୁତ୍ର କନ୍ୟା ବନ୍ଧୁ ବାନ୍ଧବ ମାନଙ୍କର ଯେଉଁ ବନ୍ଧନ ରହିଛି, ଏ ବନ୍ଧନକୁ ତ୍ୟାଗ କରିବା ଗୃହୀ ବ୍ୟକ୍ତି ପକ୍ଷରେ ସମ୍ଭବପର ନୁହେଁ। କିନ୍ତୁ ତୁମେମାନେ ଗୃହରେ ରହିଥିଲେ ମଧ୍ୟ ପତି ପୁତ୍ର କନ୍ୟାମାନଙ୍କର ଗହଣରେ ରହିଥିଲେ ମଧ୍ୟ ତୁମେ ମୋର ଭଜନ କରିବା ପାଇଁ, ମୋର ସେବା କରିବା ପାଇଁ, ମୋ ପ୍ରତି ତୁମମାନଙ୍କର ପ୍ରେମକୁ ପ୍ରକଟ କରିବା ପାଇଁ ତୁମମାନେ ସେହି ଦୁର୍ଜୟ ଗୃହ ଶୃଙ୍ଖଳାକୁ ଛିନ୍ନ କରିଦେ, ଗୃହର ବନ୍ଧନକୁ ଛିନ୍ନ କରିଦେ। ତେଣୁ ତୁମମାନଙ୍କର ଏଇ ଯେଉଁ ତ୍ୟାଗ, ମୋ ପାଇଁ ତୁମମାନଙ୍କର ଯେଉଁ ତ୍ୟାଗ, ତାହା ସଂସାରରେ ବିରଳ। ଏପରି ତ୍ୟାଗ କେଉଁଠାରେ ଦେଖାଯାଏ ନାହିଁ। ଏପରିକି ଭଗବାନ କୃଷ୍ଣ ଶ୍ରୀ ବିଶ୍ୱନାଥ ଗୌରୀ ଠାକୁର ତାଙ୍କର ଟୀକାରେ କହୁଛନ୍ତି ଯେ ଭଗବାନ କୃଷ୍ଣ ନିଜେ ଭାବୁଛନ୍ତି ଯେ ଗୋପୀମାନେ ମୋ ପ୍ରତି ଯେଉଁ ପ୍ରେମଭାବ ପ୍ରଦର୍ଶନ କରିଛନ୍ତି, ତାର ପ୍ରତିଫଳରେ ମୁଁ ମଧ୍ୟ ସେମାନଙ୍କ ପ୍ରତି ଏପରି ପ୍ରେମ ପ୍ରଦର୍ଶନ କରିପାରୁନାହିଁ। କାହିଁକି ନା ମୁଁ ଏପର୍ଯ୍ୟନ୍ତ ମୋର ପିତାମାତାଙ୍କୁ ତ୍ୟାଗ କରିପାରିନାହିଁ, ମୋର ପରିବାରକୁ ତ୍ୟାଗ କରିପାରିନାହିଁ ଗୋପୀମାନଙ୍କ ପାଇଁ। ଅଥଚ ଗୋପୀମାନେ ମୋ ପାଇଁ ସେମାନଙ୍କର ପରିବାରକୁ ତ୍ୟାଗ କରିଦେଇଛନ୍ତି। ତେଣୁ କୃଷ୍ଣ ନିଜକୁ ଋଣୀ ବୋଲି ମନେ କରୁଛନ୍ତି ଗୋପୀମାନଙ୍କର ପ୍ରେମ ସମ୍ମୁଖରେ। ସେଥିପାଇଁ କୃଷ୍ଣ କହୁଛନ୍ତି ମୁଁ ତୁମମାନଙ୍କର ଏ ଋଣକୁ ପରିଶୋଧ କରିପାରିବି ନାହିଁ, ମୋ ନିକଟରେ କିଛି ନାହିଁ। ତେଣୁ ତୁମର ଏଇ ଯେଉଁ ସାଧୁ କୃତ୍ୟ, ତୁମମାନେ ଯେ ସବୁକିଛି ଗୃହର ବନ୍ଧନକୁ ତ୍ୟାଗ କରି ମୋର ସେବା କରିବା ପାଇଁ ବ୍ୟାକୁଳ ଚିତ୍ତ ହେଇଛ, ଏହା ସାଧୁ କୃତ୍ୟ, ସାଧୁର ଲକ୍ଷଣ। ଏହାର ନିନ୍ଦା କେହି କେବେ କରିପାରିବେ ନାହିଁ। ଯେଉଁ ସାଧୁମାନେ ମୋର ଭଜନ କରିବା ପାଇଁ ସେମାନଙ୍କର ଗୃହ ସଂସାରକୁ ତ୍ୟାଗ କରିଛନ୍ତି, ସାଧୁମାନେ ମୋ ପାଇଁ ସେମାନେ ତ୍ୟାଗ କରିଛନ୍ତି, ତୁମମାନେ ସ୍ତ୍ରୀ ହେଲେ ମଧ୍ୟ ତୁମମାନେ ମୋର ଭଜନ କରିବା ପାଇଁ, ମୋର ସେବା କରିବା ପାଇଁ ସେହି ଗୃହର ବନ୍ଧନକୁ ତ୍ୟାଗ କରିଛ। ତେଣୁ ତୁମେ ସାଧୁକୃତ୍ୟ ଅନୁଷ୍ଠାନ କରିଛ, ତେଣୁ ତୁମମାନଙ୍କର ଏହି କୃତ୍ୟର ନିନ୍ଦା କେହି କେବେ କରିପାରିବେ ନାହିଁ। ଏହା ବେଦ ଧର୍ମ, ଲୋକ ଧର୍ମ, ବର୍ଣ୍ଣାଶ୍ରମ ଧର୍ମର ବହୁ ଉର୍ଦ୍ଧ୍ୱରେ ତୁମେ ଏହି ପ୍ରେମ ପ୍ରଦର୍ଶିତ କରିଛ। ତେଣୁ ଏହାର ଯଶଗାନ ହେବ ସମସ୍ତ ସଂସାରରେ, କିନ୍ତୁ ଏହାର ନିନ୍ଦା କେହି କେବେ କରିପାରିବେ ନାହିଁ, ନିଜେ ଭଗବାନ କୃଷ୍ଣ କହୁଛନ୍ତି ଏ କଥା। ତେଣୁ ଭଗବାନଙ୍କର ସେହି କଥା ଶ୍ରୀମତୀ ରାଧାରାଣୀ ଏବଂ ତାଙ୍କ ଯୁଥର ଗୋପୀମାନେ ସ୍ମରଣ କରି ସେମାନେ ବିମୋହିତା ହେଉଛନ୍ତି। ସେମାନେ ଭାବୁଛନ୍ତି ଯେଉଁ କୃଷ୍ଣ ଦିନେ ଆମକୁ ଏପରି କହି ଆମ ପ୍ରେମର ପ୍ରଶଂସା କରିଥିଲେ, ସେହି କୃଷ୍ଣ ଆଜି କିପରି ଆମମାନଙ୍କୁ ତ୍ୟାଗ କରି ମଥୁରାକୁ ଯିବା ପାଇଁ ଉଦ୍ୟତ ହୋଇଛନ୍ତି। ଭଗବାନ କୃଷ୍ଣଙ୍କର ଏତାଦୃଶ ବ୍ୟବହାରକୁ ଆମେ ବୁଝିପାରୁ। ତେଣୁ ଗୋପୀମାନେ ମୋହିତ ହେଉଛନ୍ତି, ବ୍ୟାକୁଳ ହେଉଛନ୍ତି, ଏବଂ ତାଙ୍କ ଭଗବାନ କୃଷ୍ଣଙ୍କର ସେହି ସ୍ମିତ ହାସ୍ୟ, ତାଙ୍କର ସେହି ମଧୁର ବାକ୍ୟ ଏବଂ ତାଙ୍କର ସେହି ହାସ୍ୟ ମିଶ୍ରିତ କୃପା କଟାକ୍ଷକୁ ସ୍ମରଣ କରି ଶ୍ରୀମତୀ ରାଧାରାଣୀ ଏବଂ ତାଙ୍କ ଯୁଥର ଗୋପୀମାନେ ମୋହିତ ହୋଇ ଏହିପରି ଭାବରେ ବିଳାପ କରୁଛନ୍ତି। ତେଣୁ ଏହିପରି ଭାବରେ ଶ୍ରୀ ଶୁକଦେବ ଗୋସ୍ୱାମୀ ବିଭିନ୍ନ ଗୋପୀମାନଙ୍କର କୃଷ୍ଣଙ୍କର ମଥୁରା ଗମନ ସମ୍ବାଦ ଶ୍ରବଣ କରି ସେମାନଙ୍କର ଅବସ୍ଥା କଥା ବର୍ଣ୍ଣନା କରୁଛନ୍ତି ଶ୍ରୀ ଶୁକଦେବ ଗୋସ୍ୱାମୀ। ଆମେ ଆଗାମୀକାଲି ଗୋପୀମାନଙ୍କର କୃଷ୍ଣଙ୍କର ମଥୁରା ଗମନ ଜନିତ ସମ୍ବାଦ ଶ୍ରବଣ କରି ସେମାନଙ୍କର ବିଳାପ କଥା ଆଲୋଚନା କରିବା। ହରେ କୃଷ୍ଣ। ସେମାନେ ମଧ୍ୟ କୃଷ୍ଣ ବଳରାମଙ୍କୁ ମଥୁରା ଯିବା ପାଇଁ ବାରଣ କରୁନାହାନ୍ତି। ସମସ୍ତେ ଏହି ମଥୁରା ଯାତ୍ରାର କାର୍ଯ୍ୟରେ ଆନନ୍ଦରେ ଅଂଶଗ୍ରହଣ କରୁଛନ୍ତି। ଅର୍ଥାତ୍ ଆମେ ଗୋପୀମାନେ କୃଷ୍ଣଙ୍କ ବିରହରେ ଯେଉଁ ବିରହ ତାପ ଅନୁଭବ କରୁଛୁ, କୃଷ୍ଣଙ୍କ ବିରହ ଆମ ପାଇଁ ଯେପରି ବ୍ୟାକୁଳତା ଉତ୍ପନ୍ନ କରୁଛି, ତେଣୁ ଏ ଅବସ୍ଥାରେ ଯଦି କୁଳବୃଦ୍ଧମାନେ କୃଷ୍ଣଙ୍କୁ ମଥୁରା ଯିବା ପାଇଁ ବାରଣ କରୁନାହାନ୍ତି, ତାହେଲେ ବର୍ତ୍ତମାନ ଆମେ କୃଷ୍ଣଙ୍କର ବିରହ ସହ୍ୟ କରି ନ ପାରି ଆମେ ବର୍ତ୍ତମାନ ଯାଇ କୃଷ୍ଣ ବଳରାମଙ୍କୁ ବାଧା ଦେବା, ସେ ଯେପରି ମଥୁରା ଯାଇପାରିବେ ନାହିଁ। କାରଣ ଏପରି ଜଣାପଡୁଛି ଯେ ଆଜି ଦୈବ ମଧ୍ୟ ଆମ ପ୍ରତି ବାମ ହେଇଛି, ଅର୍ଥାତ୍ ବିପରୀତ ଆଚରଣ କରୁଛି। ଆମର ଭାଗ୍ୟ ମଧ୍ୟ ବିପରୀତ ହେଇଛି। କାରଣ ଯଦି ବିପରୀତ ହେଇନଥାନ୍ତା ଦୈବ, ତାହେଲେ କିଛି ନା କିଛି ଦୈବୀ ବାଧା ଆସି ଉପସ୍ଥିତ ହେଇଥାନ୍ତା, ଯାହାଦ୍ୱାରା କୃଷ୍ଣ ବଳରାମ ମଥୁରା ଯାଇପାରନ୍ତେ ନା। କିନ୍ତୁ ଆମେ ଦେଖୁଛୁ ସବୁ ଯେପରି ତାଙ୍କ ପାଇଁ ଅନୁକୂଳ ହେଇଯାଉଛି, କୌଣସି ବାଧା ଉତ୍ପନ୍ନ କେହି କରୁନାହାନ୍ତି ବା କୌଣସି ଦୈବୀ ବାଧା ମଧ୍ୟ ଉତ୍ପନ୍ନ ହେଇନି। ତେଣୁ ଦୈବ ମଧ୍ୟ ଆମର ବାମ ହେଇଛି, ବିପରୀତ ଆଚରଣ କରୁଛି। ତେଣୁ ଏ କ୍ଷେତ୍ରରେ ଆମେ ସମସ୍ତେ ବର୍ତ୍ତମାନ ଯାଏ କୃଷ୍ଣ ବଳରାମଙ୍କୁ ବାଧା ଦେବା। ତେଣୁ ଗୋପୀମାନେ କହୁଛନ୍ତି ନିବାରୟମ ସମୁପେତ ମାଧବ, ଯେ ଆମେ ସମସ୍ତେ ବର୍ତ୍ତମାନ କୃଷ୍ଣ ବଳରାମଙ୍କର ସମ୍ମୁଖକୁ ଯାଇ ଆମେ ତାଙ୍କୁ ବାରଣ କରିବା ମଥୁରା ଯିବା ପାଇଁ। ନିବାରୟମ ସମୁପେତ ମାଧବମ କିନୁ ଅକରିଷ ନକୁଳ ବୃଦ୍ଧ ବାନ୍ଧବା। କିନ୍ତୁ ଏପର୍ଯ୍ୟନ୍ତ ଗୋପୀମାନଙ୍କର ଭୟ ଥିଲା ଯେ କାଳେ କୃଷ୍ଣଙ୍କ ସହିତ ଆମର ପ୍ରେମ ସମ୍ପର୍କ ପ୍ରକାଶିତ ହେଲେ ଆମର କୁଳବୃଦ୍ଧମାନେ ଆମର ଭର୍ସନା କରିବେ, ଆମକୁ ଦଣ୍ଡ ଦେବେ। ବର୍ତ୍ତମାନ ଯେ ତାଙ୍କର ପ୍ରାଣ କୃଷ୍ଣ ତାଙ୍କଠାରୁ ଦୂରେଇ ଯାଉଛନ୍ତି, ତେଣୁ ଏ କ୍ଷେତ୍ରରେ କୃଷ୍ଣଙ୍କର ବିରହରେ ସେମାନେ ଯେ ପ୍ରାଣତ୍ୟାଗ କରିବେ ଏହା ନିଶ୍ଚିତ। ତେଣୁ ପ୍ରାଣତ୍ୟାଗ କରିବାକୁ ଯାଉଥିବା ବ୍ୟକ୍ତିକୁ ଆଉ ଏ ସମାଜ ପ୍ରତି, ପରିବାର ପ୍ରତି, କୁଳବୃଦ୍ଧମାନଙ୍କ ପ୍ରତି ଭୟ କରିବାର କ'ଣ ଅଛି? ତେଣୁ ଗୋପୀମାନେ ସାହସ ସଂଗ୍ରହ କରି କହୁଛନ୍ତି ଯେ ଯଦି କେହି କୃଷ୍ଣ ବଳରାମଙ୍କୁ ବର୍ତ୍ତମାନ ନିବାରଣ କରୁନାହାନ୍ତି ମଥୁରା ଯିବା ପାଇଁ, ତାହେଲେ ଆମେ ତାଙ୍କୁ ବାରଣ କରିବା ପାଇଁ ଆଗେଇ ଯିବୁ। ଏବଂ ଆମର କୁଳବୃଦ୍ଧ ବାନ୍ଧବମାନେ ଆମର କ'ଣ କରିପାରିବେ? ଆମର ଯେତେବେଳେ ପ୍ରାଣ ଚାଲିଯାଉଛି, କୃଷ୍ଣ ବଳରାମ ରୂପୀ ପ୍ରାଣ ବର୍ତ୍ତମାନ ଆମର ଚକ୍ଷୁ ସମ୍ମୁଖରେ ଚାଲିଯାଉଛନ୍ତି, ଆମର ପ୍ରାଣ ଆମେ ହରାଇବାକୁ ଯାଉଛୁ, ତେଣୁ ଏ କୁଳବୃଦ୍ଧ ବାନ୍ଧବମାନଙ୍କର ଭୟ ଆମର କ'ଣ କରିପାରିବ? ତେଣୁ କି ନ ଆକରିଷ୍ଠନ କୁଳବୃଦ୍ଧ ବାନ୍ଧବା, ତେଣୁ ଏ କୁଳବୃଦ୍ଧ ବାନ୍ଧବମାନେ ଆମର କ'ଣ କରିବେ? ଆମକୁ ଅତି ବେଶୀ ହେଲେ ଆମକୁ ଦଣ୍ଡ ଦେବେ, ଆମକୁ ଘରେ ଆବଦ୍ଧ କରି ରଖିବେ। ସେମାନେ ରଖନ୍ତୁ, ସେଥିରେ କିଛି ଆସ ନାହିଁ। କିନ୍ତୁ ଯଦି ଆମେ ବାଧା ଦେଇ କୃଷ୍ଣ ବଳରାମଙ୍କୁ ଏହି ବ୍ରଜଭୂମିରେ ରଖିପାରିବା, ତାହେଲେ ଆମେ ଯେତେ କଷ୍ଟ ସହ୍ୟ କଲେ ମଧ୍ୟ, କୁଳବୃଦ୍ଧ ବାନ୍ଧବମାନଙ୍କର ତାଡ଼ନା ସହ୍ୟ କଲେ ମଧ୍ୟ ସେହି ତାଡ଼ନାକୁ ଆମେ ସ୍ୱାଗତ କରିବା, ଆମର ସେଥିପ୍ରତି ଭୟ ନାହିଁ। ତେଣୁ ସେମାନେ କହୁଛନ୍ତି ମୁକୁନ୍ଦ ସଙ୍ଗାନ ନିମିଷାର୍ଦ୍ଧ ଦୁସ୍ତେଜ ଦୈବେନ ବିଧ୍ୱଂସିତ ଦୀନ ଚେତସ, ଯେଉଁ ଭଗବାନ ମୁକୁନ୍ଦଙ୍କର ନିମିଷାର୍ଦ୍ଧ ବିରହ ଆମେ ସହ୍ୟ କରିବାକୁ ଅକ୍ଷମ ହେଇଛୁ। ଅର୍ଥାତ୍ ଯେତେବେଳେ ଆମେ ଭଗବାନ ଯେତେବେଳେ ଶ୍ରୀକୃଷ୍ଣଙ୍କୁ ଆମେ ଦର୍ଶନ କରୁ, ତାଙ୍କର ଅପରୂପ ରୂପ ସୌନ୍ଦର୍ଯ୍ୟ, ସେତେବେଳେ ତାଙ୍କର ଦର୍ଶନରେ ଆମେ ଏତେ ଆନନ୍ଦ ଅନୁଭବ କରୁ ଯେ କ୍ଷଣ ମାତ୍ର ପାଇଁ ଯେତେବେଳେ ଆମର ଚକ୍ଷୁର ନିମିଷ ପାତ ହୁଏ, ଚକ୍ଷୁର ପତା ପଡ଼ିଯାଏ, ଏବଂ ଚକ୍ଷୁପତା ପଡ଼ିବାର ଯେତିକି ସମୟ, ଏକ ଅର୍ଦ୍ଧ ନିମିଷ ସମୟ, ସେହି ସମୟ ପାଇଁ ଆମେ କୃଷ୍ଣଙ୍କର ସୁନ୍ଦର ରୂପକୁ ଦେଖିପାରୁନା। ତେଣୁ ଆମମାନେ ସେହି ଅଳ୍ପ ସମୟ ପାଇଁ, ନିମିଷାର୍ଦ୍ଧ ସମୟ ପାଇଁ ଯେଉଁ କୃଷ୍ଣଙ୍କର ରୂପକୁ ଆମେ ଦେଖିବାରେ ଅସମର୍ଥ ହେଉ, ସେଥିପାଇଁ ଆମେ ବିଧାତାକୁ ଦୋଷ ଦେଉ ଯେ ଏହି ବିଧାତା ସଂସ୍ଥା ସେ ସୃଷ୍ଟି କେମିତି କରିବାକୁ ହୁଏ ଠିକ୍ ଭାବରେ ଜାଣିନି। ସେ ଆମକୁ ସୁନ୍ଦର ଚକ୍ଷୁ ପ୍ରଦାନ କଲା ବିଧାତା, କୃଷ୍ଣଙ୍କର ଅପରୂପ ସୌନ୍ଦର୍ଯ୍ୟ ଦର୍ଶନ କରିବା ପାଇଁ, କିନ୍ତୁ ଚକ୍ଷୁ ପ୍ରଦାନ କରିସାରିବା ପରେ ସେଇ ନିମିଷ କାହିଁକି ପ୍ରଦାନ କଲା, ଚକ୍ଷୁ ପତା କାହିଁକି ପ୍ରଦାନ କଲା? ଯଦି ବିଧାତା ଚକ୍ଷୁ ପତା ପ୍ରଦାନ କରିନଥାନ୍ତା ତାହେଲେ ବିନା ବାଧାରେ ଆମେ ଭଗବାନ କୃଷ୍ଣଙ୍କର ସୁନ୍ଦର ରୂପର ଦର୍ଶନ କରିଚାଲିଥାଉ। ତେଣୁ ସେଇ ନିମିଷାର୍ଦ୍ଧର ଯେଉଁ ବିରହ, ସେଥିପାଇଁ ଆମେ ବିଧାତାକୁ ଦୋଷ ପ୍ରଦାନ କରିଥାଉ। କିନ୍ତୁ ବର୍ତ୍ତମାନ ଯେଉଁ ବିରହ ସଂଘଟିତ ହେବାକୁ ଯାଉଛି, ଭବନ ବିରହ, ଏହି ଭବନ ବିରହ, କାରଣ ବର୍ତ୍ତମାନ ବିରହ ସଂଘଟିତ ହେଉଛି ଗୋପୀମାନଙ୍କର ଚକ୍ଷୁ ସମ୍ମୁଖରେ, ତେଣୁ ଏହି ଭବନ ବିରହ ଯେଉଁ ବିରହ ତାପ ବା ଭଗବାନଙ୍କର ସେହି ଅପରୂପ ରୂପ ସୌନ୍ଦର୍ଯ୍ୟ ଦର୍ଶନ କରିବାରୁ ଆମେ ଯେଉଁ ବଞ୍ଚିତ ହେବୁ, ତାହାକୁ ଆମେ କିପରି ସହ୍ୟ କରିପାରିବୁ? ତାହାକୁ ସହ୍ୟ କରିବା ଆମ ପକ୍ଷରେ ଅସମ୍ଭବ ହୋଇପଡ଼ିବ। ତେଣୁ ଗୋପୀମାନେ କହୁଛନ୍ତି ଯେ ଦୈବ ଦ୍ୱାରା ଆମର ଏହି ସୌଭାଗ୍ୟ ବିଧ୍ୱଂସିତ ହୋଇଛି, ଦିନ ଚେତସ, ଆମମାନେ ଅତ୍ୟନ୍ତ ଦିନହୀନ ହୋଇଯାଇଛୁ। ତେଣୁ ଏପରି ଅବସ୍ଥାରେ ଆମେ ନିଶ୍ଚିତ ଭାବରେ କୃଷ୍ଣ ବଳରାମଙ୍କୁ ଆମେ ଯାଇ ବାଧା ପ୍ରଦାନ କରିବା, କିନ୍ତୁ ଗୋପୀମାନେ ସାହସ ସଂଗ୍ରହ କରି ଏତେ କଥା କହିଲେ ମଧ୍ୟ ଭଗବାନଙ୍କର ଯେଉଁ ବିରହ ସେମାନେ ଅନୁଭବ କରୁଛନ୍ତି, ତାଙ୍କ ଚକ୍ଷୁ ସମ୍ମୁଖରେ ଯେଉଁ ବିରହ ସଂଗଠିତ ହେବାକୁ ଯାଉଛି, ଭବନ ବିରହ, ସେ ବିରହ ତାପରେ ଦଗ୍ଧୀଭୂତା ହୋଇ ଗୋପୀମାନେ ଅତ୍ୟନ୍ତ ଦୁର୍ବଳ ଅନୁଭବ କରୁଛନ୍ତି। ସେମାନଙ୍କର ଚେତନା ବର୍ତ୍ତମାନ ସେହି ଭଗବାନ କୃଷ୍ଣଙ୍କର ସୌନ୍ଦର୍ଯ୍ୟରେ ନିବଦ୍ଧ ରହିଛି, ଏବଂ ସେମାନେ ଶକ୍ତି ସଂଗ୍ରହ କରିପାରୁନାହାନ୍ତି ଯାଇ କୃଷ୍ଣ ବଳରାମଙ୍କୁ ବାଧା ଦେବେ, ସେ ମଥୁରା ଯେପରି ଯାଇପାରିବେ ନାହିଁ। ତେଣୁ ଗୋପୀମାନେ ଭବନ ବିରହର ଦୃଶ୍ୟରେ ମ୍ରିୟମାଣ ହୋଇ ସେଇଠାରେ ପଡ଼ିରହି ମୂର୍ଚ୍ଛିତ ପ୍ରାୟ ହୋଇ ବିଳାପ କରୁଛନ୍ତି ଅତି ଉଚ୍ଚସ୍ୱରରେ। ଉଚ୍ଚସ୍ୱରରେ ବିଳାପ କରି କରି କହୁଛନ୍ତି, ହେ ଗୋବିନ୍ଦ, ହେ ଦାମୋଦର, ହେ ମାଧବ। ତେଣୁ ଗୋବିନ୍ଦ ନାମ ଉଚ୍ଚାରଣ କରି ଯେତେବେଳେ ଗୋପୀମାନେ ସେହି ସ୍ଥଳରେ ବିଳାପ କରୁଛନ୍ତି, ସେତେବେଳେ ଶ୍ରୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ଗୋପୀମାନେ ଯେତେବେଳେ ଗୋବିନ୍ଦ ନାମ ଉଚ୍ଚାରଣ କରୁଛନ୍ତି, ତେଣୁ ସେ କୃଷ୍ଣଙ୍କୁ ପ୍ରାର୍ଥନା କରୁଛନ୍ତି, ହେ କୃଷ୍ଣ, ଆପଣ ଆମର ଇନ୍ଦ୍ରିୟମାନଙ୍କୁ ଆନନ୍ଦ ପ୍ରଦାନ କରିଥିଲେ। ଗୋବିନ୍ଦ ଗୋବିନ୍ଦ ଅର୍ଥାତ ଗୋ ଅର୍ଥାତ ଇନ୍ଦ୍ରିୟମାନଙ୍କୁ ଆପଣ ଆନନ୍ଦ ପ୍ରଦାନ କରିଥିଲେ, କିନ୍ତୁ ବର୍ତ୍ତମାନ ଯେ ଆପଣ ଆମଠାରୁ ଦୂରେଇ ଯାଉଛନ୍ତି, ତେଣୁ ଆମର ଏଇ ଇନ୍ଦ୍ରିୟମାନେ ରହି ଲାଭ କ'ଣ ରହିଛି? ତେଣୁ ଆପଣ ଏହି ଇନ୍ଦ୍ରିୟମାନଙ୍କୁ ଆପଣଙ୍କ ସାଥିରେ ନେଇଯାଆନ୍ତୁ, ଯାହାଦ୍ୱାରା ଏହି ଇନ୍ଦ୍ରିୟମାନେ ଆପଣଙ୍କ ସାଥିରେ ରହିଲେ ହିଁ ସୁଖକୁ ପ୍ରାପ୍ତ ହେବେ। ତେଣୁ ଏହି ଇନ୍ଦ୍ରିୟମାନଙ୍କ ମଧ୍ୟରେ ଯେ ଶ୍ରେଷ୍ଠ ଇନ୍ଦ୍ରିୟ ଯେଉଁ ମନ ଏବଂ ଚକ୍ଷୁ, ତାହାକୁ ଆପଣ ସାଥିରେ ନେଇଯାଆନ୍ତୁ। ଅର୍ଥାତ୍ ଗୋପୀମାନେ କୃଷ୍ଣଙ୍କ ସହିତ ତାଙ୍କର ମନ ଏବଂ ଚକ୍ଷୁକୁ ବିସର୍ଜିତ କରିଦେଉଛନ୍ତି। କୃଷ୍ଣଙ୍କ ସହିତ ଗୋପୀମାନଙ୍କର ମନ ଏବଂ ଚକ୍ଷୁ ଚାଲିଯାଉଛି। ତେଣୁ ଗୋବିନ୍ଦ ଉଚ୍ଚାରଣ କରି ଗୋପୀମାନେ କୃଷ୍ଣଙ୍କୁ ତାଙ୍କର ଇନ୍ଦ୍ରିୟମାନଙ୍କ ଭିତରେ ଶ୍ରେଷ୍ଠ ମନ ଏବଂ ଚକ୍ଷୁକୁ ନେଇଯିବା ପାଇଁ ପ୍ରାର୍ଥନା କରୁଛନ୍ତି, ଯାହାଦ୍ୱାରା ସେମାନଙ୍କର ଏଇ ଶରୀର ହିଁ କେବଳ ବ୍ରଜଭୂମିରେ ପଡ଼ି ରହିବ, ସେମାନଙ୍କର ଇନ୍ଦ୍ରିୟ ଅର୍ଥାତ୍ ମନ ଏବଂ ଚକ୍ଷୁ କୃଷ୍ଣଙ୍କ ସହିତ ମଥୁରା ଚାଲିବ, ଏବଂ ସେମାନଙ୍କର ମୃତ୍ୟୁ ନିଶ୍ଚିତ ହେବ, ସେ କଥା ଗୋପୀମାନେ ସଂକେତରେ କହୁଛନ୍ତି। ତାପରେ ଯେତେବେଳେ ଦାମୋଦର ଶବ୍ଦର ଉଚ୍ଚାରଣ କରୁଛନ୍ତି, କୃଷ୍ଣଙ୍କୁ ଦାମୋଦର ବୋଲି ସମ୍ବୋଧନ କରୁଛନ୍ତି, ସେତେବେଳେ ସେ କୃଷ୍ଣଙ୍କୁ ମନେ ପକାଇ ଦେବା ପାଇଁ ଚାହୁଁଛନ୍ତି ଯେ ହେ କୃଷ୍ଣ, ତୁମର ଆମମାନଙ୍କ ପ୍ରତି ଯେଉଁ ପ୍ରେମ ଭାବ ରହିଥିଲା, କିନ୍ତୁ ଆମେ ଦେଖୁଛୁ ଯେ ପ୍ରକୃତରେ ତୁମର ଆମ ପ୍ରତି ସେପରି ପ୍ରେମ ଭାବ ନାହିଁ, କାରଣ ତୁମର ବିରହରେ ଆମେ ସମସ୍ତ ଗୋପୀମାନେ ଯେ ମୃତପ୍ରାୟ, ଆମେ ବର୍ତ୍ତମାନ ଶରୀର ତ୍ୟାଗ କରିବାକୁ ଯାଉଛୁ, ତୁମେ ଏଥିପ୍ରତି ଉଦାସୀନ, ଏସବୁ ଜାଣି ମଧ୍ୟ ତୁମେ ମଥୁରା ଯିବା ପାଇଁ ଉଦ୍ୟତ ହେଇଛ, କିନ୍ତୁ ଅତି କମରେ ଆମମାନଙ୍କର ତ ମୃତ୍ୟୁ ନିଶ୍ଚିତ, ଏଥିରେ କିଛି ସନ୍ଦେହ ନାହିଁ, କିନ୍ତୁ ଯେଉଁ ମାତା ଯଶୋଦା ତୁମକୁ ଦାମ ବା ରଜ୍ଜୁ ଦ୍ୱାରା ବନ୍ଧନ କରିଥିଲେ, ଯାହାଙ୍କର ପ୍ରେମରେ ତୁମେ ବଶୀଭୂତ ହେଇଥିଲ, ମାତା ଯଶୋଦାଙ୍କର ପ୍ରେମରେ ତୁମେ ଜାଣିପାରୁଛ ଯେ ତୁମେ ମଥୁରା ଚାଲିଯିବା ଦ୍ୱାରା ମାତା ଯଶୋଦା ଆଉ ତାଙ୍କର ପ୍ରାଣ ରକ୍ଷା କରିବେ ନାହିଁ, ତାଙ୍କର ମୃତ୍ୟୁ ସୁନିଶ୍ଚିତ ହେବ, ତୁମେ ମାତା ଯଶୋଦାଙ୍କର ପ୍ରାଣ ରକ୍ଷା କରିବା ପାଇଁ ଅତିକମରେ ତୁମେ ବ୍ରଜଭୂମିରେ ରହିଯାଅ, ତୁମେ ମଥୁରା ଯାଅ, ତୁମେ ଯଦି ମଥୁରା ଚାଲିଯିବ ମାତା ଯଶୋଦାଙ୍କର ମୃତ୍ୟୁ ସୁନିଶ୍ଚିତ, ସେ ଆଉ ପ୍ରାଣ ରକ୍ଷା କରିପାରିବେ ନାହିଁ, ତାହେଲେ ତୁମେ ମାତୃହନ୍ତା ନାମରେ ପରିଚିତ ହେବ, ମାତୃହନ୍ତାର ଦୋଷ ତୁମକୁ ପ୍ରାପ୍ତ ହେବ, ତେଣୁ ଅତିକ୍ରମରେ ତୁମେ ମାତୃହନ୍ତା ହୁଅ ନାହିଁ, ଗୋପୀମାନଙ୍କର ହନ୍ତା ହୁଅ ପଛେ କିଛି ଜାୟସ ନାହିଁ, କିନ୍ତୁ ମାତୃହନ୍ତା ହୁଅ ନାହିଁ, ତେଣୁ ଗୋପୀମାନେ କୃଷ୍ଣଙ୍କୁ ଦାମୋଦର ବୋଲି ସମ୍ବୋଧନ କରି ବିଳାପ କରୁଛନ୍ତି, କ୍ରନ୍ଦନ କରୁଛନ୍ତି, ଚକ୍ଷୁରୁ ଲୋଚକର ଧାରା ପ୍ରବାହିତ ହେଉଛି ଅବିଶ୍ରାନ୍ତ ଗତିରେ, ଭୂମି ସିକ୍ତ ହୋଇଯାଉଛି, ତେଣୁ ଗୋପୀମାନେ ଏହିପରି ଭାବରେ ବିଳାପ କରିକରି ପୁଣି କହୁଛନ୍ତି, ହେ ମାଧବ, ତୁମେ ମା ଅର୍ଥାତ୍ ଲକ୍ଷ୍ମୀ, ତୁମେ ଲକ୍ଷ୍ମୀକାନ୍ତ, ଭବ ଅର୍ଥାତ୍ ସ୍ୱାମୀ, ତୁମେ ଲକ୍ଷ୍ମୀଙ୍କର କାନ୍ତ, ଲକ୍ଷ୍ମୀଙ୍କର ସ୍ୱାମୀ, ଏହା ଠିକ୍, ଯଦିଓ ଆମମାନେ ତୁମର ପ୍ରେମୀ ପ୍ରେମିକା ଗଣ, ତୁମେ ଆମର ପ୍ରେମିକ, ତଥାପି ଆମେ ଆମର ସର୍ବସ୍ୱ ତୁମ ନିକଟରେ ସମର୍ପଣ କରିଦେଇଥିଲୁ, କିନ୍ତୁ ତୁମେ ବର୍ତ୍ତମାନ ମଥୁରା ଚାଲିଯିବା ଦ୍ୱାରା ଆମମାନଙ୍କର ମୃତ୍ୟୁ ସୁନିଶ୍ଚିତ, ତେବେ ଆମେ ଯଦିଓ ଅନ୍ୟମାନଙ୍କର ସ୍ତ୍ରୀ ବା ବାହ୍ୟ ରୂପରେ ଗୋପୀମାନେ କହୁଛନ୍ତି ଯେ ଆମେ ଅନ୍ୟମାନଙ୍କର ସ୍ତ୍ରୀ, କିନ୍ତୁ ତୁମେ ଆମର ପ୍ରେମିକ ବା ତୁମର ସ୍ତ୍ରୀ ଆମେମାନେ ନୁହୁ, ଅର୍ଥାତ୍ ଆମେ ଅନ୍ୟମାନଙ୍କର ସମ୍ପତ୍ତି, ତେଣୁ ତୁମେ ବର୍ତ୍ତମାନ ମଥୁରା ଚାଲିଯିବା ଦ୍ୱାରା ଆମର ଯେଉଁ ମୃତ୍ୟୁ ହେବ ତାର ଅର୍ଥ ହେଲା ତୁମର ଯଦି ଆମେ ସ୍ତ୍ରୀ ହେଇଥାନ୍ତୁ ଆମକୁ ତୁମେ ବଧ କରିଥାନ୍ତ ବିରହ ଦ୍ୱାରା, ଏଇ ବିରହ ଦଶା ଦ୍ୱାରା, ତାହେଲେ ହୁଏତ କେହି ତୁମକୁ ଦୋଷ ଦେଇନଥାନ୍ତେ, କାରଣ ତୁମେ ସ୍ତ୍ରୀ ହେଉଛି ସ୍ୱାମୀର ସମ୍ପତ୍ତି, ତେଣୁ ସ୍ୱାମୀ ଯଦି ସ୍ତ୍ରୀକୁ ବଧ କଲା କିଛି ଅସୁବିଧା ନାହିଁ, ତାର ଅଧିକାର ରହିଛି, କିନ୍ତୁ ଆମେ ଅନ୍ୟମାନଙ୍କର ସମ୍ପତ୍ତି ଏବଂ ତୁମେ ଯଦି ଆମକୁ ବଧ କରିବ ତାହେଲେ ତୁମେ ଅନ୍ୟ ସ୍ତ୍ରୀମାନଙ୍କର ବଧ ଦୋଷରେ ଭାଗି ହେବ, ତେଣୁ ତୁମେ କେବେ ମଥୁରା ଯାଅନା। ଏହିପରି ଭାବରେ ଗୋପୀମାନେ, ଅବଶ୍ୟ ଯଦିଓ ଗୋପୀମାନେ ଭଗବାନଙ୍କର ନିତ୍ୟ ସ୍ତ୍ରୀ ନିତ୍ୟ ପତ୍ନୀ, କେବଳ ଅନ୍ୟମାନଙ୍କର ପତ୍ନୀ ହେବାର ସେମାନେ ଛଳନା କରୁଛନ୍ତି ବା ବାହାନା କରୁଛନ୍ତି ବା ସେ ରୂପକୁ ଗ୍ରହଣ କରିଛନ୍ତି ବା ସେ ଅଭିନୟ କରୁଛନ୍ତି, କିନ୍ତୁ ପ୍ରକୃତରେ ଗୋପୀମାନେ ଭଗବାନଙ୍କର ନିତ୍ୟ ପ୍ରେୟସ, କେବଳ ଏହି ପାରକୀୟ ଲୀଳା ପ୍ରଦର୍ଶନ କରିବା ପାଇଁ ସେମାନେ ବ୍ରଜଭୂମିରେ ଏପରି ଅଭିନୟ କରୁଛନ୍ତି, ତେଣୁ ସେହି କଥାକୁ ସେ କୃଷ୍ଣଙ୍କୁ କହୁଛନ୍ତି, ହେ ମାଧବ, ତୁମେ ଲକ୍ଷ୍ମୀକାନ୍ତ, କିନ୍ତୁ ଆମମାନଙ୍କର ବଧ କରିବାରେ ତୁମେ ପ୍ରୟାସୀ ହୁଅ ନାହିଁ। ଏହିପରି ଗୋପୀମାନେ ଯେତେବେଳେ ପ୍ରଳାପ କରୁଛନ୍ତି ସେହି ସମୟରେ ଅକ୍ରୁର ସୂର୍ଯ୍ୟୋଦୟ ସମୟରେ ତାଙ୍କର ରଥ ଚାଳନା ଆରମ୍ଭ କଲେ, କାରଣ ଅକ୍ରୁର ଗୋପୀମାନଙ୍କର ଏସବୁ ପ୍ରଳାପ, ମାତା ଯଶୋଦାଙ୍କର ଅବସ୍ଥା ଏସବୁ ଦର୍ଶନ କରି ଅକ୍ରୁର ଭାବିଲେ ଯେ ସେ ଯଦି କାହା ନିକଟକୁ ସାନ୍ତ୍ୱନା ଦେବା ପାଇଁ ଯାଆନ୍ତି ସେ କାହାରିକୁ ସାନ୍ତ୍ୱନା ଦେଇପାରିବେ ନାହିଁ, ଏକମାତ୍ର ସାନ୍ତ୍ୱନା ହେବ ଯେ ଯଦି କୃଷ୍ଣ ବଳରାମଙ୍କୁ ସେ ବ୍ରଜଭୂମିରେ ଛାଡ଼ିକରି ଚାଲିଯିବେ ମଥୁରା, ତାହା ହିଁ ଗୋପୀମାନଙ୍କ ପ୍ରତି ଏବଂ ମାତା ଯଶୋଦାଙ୍କ ପ୍ରତି ସାନ୍ତ୍ୱନା ହେବ, ତେଣୁ ଅକ୍ରୁର ଗୋପୀମାନଙ୍କୁ ବା ମାତା ଯଶୋଦାଙ୍କୁ ସାନ୍ତ୍ୱନା ଦେବାର ପ୍ରୟାସ କରିନାହାନ୍ତି, ସେଥିପାଇଁ ଆମର ଆଚାର୍ଯ୍ୟ ମାନେ କହିଛନ୍ତି ଯେ ଅକ୍ରୁରଙ୍କର ଏଇଠାରେ ହିଁ ଅପରାଧ ହେଇଗଲା, ଯେ ସେ କୃଷ୍ଣ ବଳରାମଙ୍କୁ ବ୍ରଜଭୂମିରୁ ମଥୁରାକୁ ନେଇଗଲେ, ଅଥଚ ଗୋପୀମାନଙ୍କୁ ବା ମାତା ଦଶରଥଙ୍କୁ କେବେ ସାନ୍ତ୍ୱନା ଦେବାର ପ୍ରୟାସ କଲେ ନାହିଁ। ତେଣୁ ଏଇ ଅପରାଧ ହେତୁ ପରବର୍ତ୍ତୀ ଅବସ୍ଥାରେ ଅକ୍ରୁରଙ୍କୁ ଦ୍ୱାରକାରେ କୃଷ୍ଣଙ୍କର ବିୟୋଗ ସହ୍ୟ କରିବାକୁ ପଡ଼ିଲା। ସାମନ୍ତକମଣି ଘଟଣାରେ ଅକ୍ରୁର ମଥୁରାଠାରୁ ଦୂରେଇ ଯାଇ ବାରଣାସୀରେ ଆତ୍ମଗୋପନ କରିଥିଲେ ଏହି ଅପରାଧକୁ। ତେଣୁ ଏହା ହେଉଛି ଆଚାର୍ଯ୍ୟମାନଙ୍କର ମତ। ତେଣୁ ଅକ୍ରୁର ତତ୍କ୍ଷଣାତ୍ ରଥ ଚାଳନା କରିବା ଆରମ୍ଭ କଲେ, କାରଣ ସେ ଭାବିଲେ ସେ ଯଦି ଅଧିକ ସମୟ ରହିବେ ସେଠି ସେ ସ୍ଥାନରେ, ତାହେଲେ ହୁଏତ ଗୋପୀମାନେ ଆଉ ରଥକୁ ଆଗକୁ ବଢ଼ିବାକୁ ଦେବେନି। ତେଣୁ ସେ ଅତି ଦ୍ରୁତ ଗତିରେ ରଥ ଚାଳନା ଆରମ୍ଭ କଲେ ଅକ୍ରୁର, ଏବଂ ଗୋପୀମାନେ ଏବଂ ଅନ୍ୟ ବ୍ରଜବାସୀମାନେ ରଥର ପଛେ ପଛେ ଚାଲିଛନ୍ତି। କୃଷ୍ଣଙ୍କୁ ଦର୍ଶନ କରିକରି ଗୋପୀମାନଙ୍କର ଦୃଷ୍ଟି କୃଷ୍ଣଙ୍କ ଉପରେ ନିବଦ୍ଧ ରହିଛି, ସେ ରଥ ପଛେ ପଛେ ଚାଲିଛନ୍ତି ଏବଂ ଚକ୍ଷୁରୁ ଅଶ୍ରୁ ମୋଚନ କରୁଛନ୍ତି। ଏବଂ କୃଷ୍ଣଙ୍କର ରଥ ପଛରେ ନନ୍ଦ ମହାରାଜ ଏବଂ ଅନ୍ୟ ଗୋପାଳ ବାଳକମାନେ ବା ଅନ୍ୟ ବ୍ରଜବାସୀମାନଙ୍କର ବ୍ରଜବାସୀମାନେ ସକଟରେ ଅନୁଗମନ କରୁଛନ୍ତି, ଗୋପାଳ ବାଳକମାନେ ପଛରେ ଚାଲିଛନ୍ତି। ତେଣୁ ଭଗବାନ କୃଷ୍ଣ ରଥ ଉପରେ ବସି ସେ ପଥକୁ ଚାହିଁ ଗୋପୀମାନଙ୍କର ଅବସ୍ଥା ଦର୍ଶନ କରି ସେ ମଧ୍ୟ ଅଶ୍ରୁ ବିମୋଚନ କରୁଛନ୍ତି କୃଷ୍ଣ, କିନ୍ତୁ କର୍ତ୍ତବ୍ୟ ଦୃଷ୍ଟିରୁ ତାଙ୍କୁ ମଥୁରା ଯିବାକୁ ହେବ। ସେଥିପାଇଁ ସେ ଗୋପୀମାନଙ୍କୁ ସାନ୍ତ୍ୱନା ପ୍ରଦାନ କରିବା ପାଇଁ ପ୍ରଥମେ ତାଙ୍କର କଟାକ୍ଷପାତ କରି ସେ ଗୋପୀମାନଙ୍କୁ ସାନ୍ତ୍ୱନା ଦେବା ପାଇଁ ପ୍ରୟାସ କଲେ, ଏବଂ ଗୋପୀମାନେ ଯଦିଓ ଭଗବାନଙ୍କର ଦୃଷ୍ଟିକୁ ପ୍ରାପ୍ତ ହୋଇ କିଞ୍ଚିତ ଆଶ୍ୱସ୍ତ ହେଲେ, ତଥାପି ସେ କୃଷ୍ଣଙ୍କଠାରୁ କିଛି ଶୁଣିବାକୁ ଚାହୁଁଥିଲେ ଯେ କୃଷ୍ଣ କିଛି କୁହନ୍ତୁ ତାଙ୍କୁ ଯିବା ସମୟରେ। କିନ୍ତୁ କୃଷ୍ଣ ଗୋପୀମାନଙ୍କର ଏତାଦୃଶ ଭାବକୁ ବୁଝିପାରି ସେ କିଛି କହିବା ପରିବର୍ତ୍ତେ ଗୋପୀମାନଙ୍କୁ ଏକ ଦୂତ ସାହାଯ୍ୟରେ ରଥ ଉପରୁ କିଛି ବାର୍ତ୍ତା ପ୍ରେରଣ କଲେ ଗୋପୀମାନଙ୍କ ନିକଟକୁ ପତ୍ର ମାଧ୍ୟମରେ। ଏବଂ ସେ ଦୂତ ଯେତେବେଳେ ସେ ପତ୍ର ନେଇ ଗୋପୀମାନଙ୍କୁ ପ୍ରଦାନ କଲା, ଗୋପୀମାନେ ସେ ପତ୍ରକୁ ଦେଖିଲେ, ସେଥିରେ କୃଷ୍ଣ କହୁଛନ୍ତି ଯେ ହେ ଗୋପୀଗଣ, ତୁମେମାନେ ଅଧର୍ଯ୍ୟ ହୁଅ ନାହିଁ, ମୁଁ ମଥୁରାରୁ ଶୀଘ୍ର ଫେରିଆସିଛି। ଏହି ଆଶ୍ୱାସନା କୃଷ୍ଣ ଶେଷ ଆଶ୍ୱାସନା ଗୋପୀମାନଙ୍କୁ ପ୍ରଦାନ କରୁଛନ୍ତି କୃଷ୍ଣ, ଏବଂ ଏହି ଆଶ୍ୱାସନା ପ୍ରଦାନ କରିସାରିବା ପରେ ଅକ୍ରୁର ଅତି ଦ୍ରୁତ ଗତିରେ ମନର ଗତି ସହିତ ତୁଳନୀୟ ଗତିରେ ସେ ଅଶ୍ୱମାନଙ୍କୁ ଚାଳନା କରୁଛନ୍ତି, ଏବଂ କୃଷ୍ଣଙ୍କର ରଥର ଗତି ସହିତ ଖାପ ଖୁଆଇ ସକଟମାନେ ବା ବ୍ରଜବାସୀମାନେ ତାଙ୍କର ସକଟ ଚାଳନା କରିବା ପାଇଁ ଅସମର୍ଥ ହୋଇଥିବା ହେତୁ କୃଷ୍ଣଙ୍କର ରଥ ବହୁତ ଦୂରକୁ ଚାଲିଯାଇଛି, ଏବଂ ଗୋପୀମାନେ ସେହି ସ୍ଥାନରେ ଦଣ୍ଡାୟମାନ ହୋଇ ନିର୍ନିମେଷ ନୟନରେ ସେ କୃଷ୍ଣଙ୍କର ସେହି ରଥକୁ ଚାହିଁ ରହିଛନ୍ତି। କିଛି ସମୟ ପର୍ଯ୍ୟନ୍ତ ସେ କୃଷ୍ଣଙ୍କର ରୂପ ଦର୍ଶନ କରୁଥିଲେ, କିଛି ସମୟ ପରେ କୃଷ୍ଣଙ୍କର ରୂପ ତାଙ୍କର ଚକ୍ଷୁର ଅନ୍ତରାଳକୁ ଚାଲିଗଲା, ସେ ରଥର ଧ୍ୱଜାକୁ ଦର୍ଶନ କରୁଛନ୍ତି, ଏବଂ ଏପରି ଭାବରେ ସେମାନେ ସେଠାରେ ଛିଡ଼ା ହୋଇଛନ୍ତି ଯେପରି ଚିତ୍ର ପ୍ରତିମାବତ୍, ଯେପରି ଚିତ୍ରରେ ଆମେ ଦେଖୁ କୌଣସି ରୂପ ତାହା ଯେପରି ହଲଚଲ ହୁଏ ନାହିଁ, ଠିକ୍ ସେହିପରି ଗୋପୀମାନେ ଚିତ୍ରବତ୍ ସେ କୃଷ୍ଣ ଏବଂ କୃଷ୍ଣଙ୍କର ରଥକୁ ଦର୍ଶନ କରୁଛନ୍ତି, କୌଣସି ପ୍ରକାର ଶରୀରରେ ତାଙ୍କର କୌଣସି ଚଳନ ଶକ୍ତି ଦେଖାଯାଉନି ବା ଚଳନ କ୍ରିୟା ଦେଖାଯାଉନି, ଯେପରି ଚଳନ ଶକ୍ତିହୀନ ହୋଇଛନ୍ତି ସେମାନେ, ଏହିପରି ଭାବରେ କୃଷ୍ଣଙ୍କର ରଥ ତାଙ୍କର ଚକ୍ଷୁର ଅନ୍ତରାଳକୁ ଚାଲିଯାଇଛି, ଏବଂ ଗୋପୀମାନେ ସେ ସ୍ଥାନରୁ ପ୍ରତ୍ୟାବର୍ତ୍ତନ କରି ଅତ୍ୟନ୍ତ ବିରହ କାତରା ହୋଇ ଚକ୍ଷୁରୁ ଅଶ୍ରୁମୋଚନ କରିକରି ପ୍ରତ୍ୟାବର୍ତ୍ତନ କରୁଛନ୍ତି ଏବଂ ବ୍ରଜବାସୀମାନେ ଯେହେତୁ ଶକଟରେ ଯାତ୍ରା କରୁଛନ୍ତି, ବଳଦ ଗାଡ଼ି ଦ୍ୱାରା ଯାତ୍ରା କରୁଛନ୍ତି ଏବଂ କୃଷ୍ଣଙ୍କର ରଥ ବହୁତ ଦୂରକୁ ଚାଲିଗଲାଣି, ତେଣୁ ସେମାନେ ମୁଖ୍ୟ ରାସ୍ତାକୁ ତ୍ୟାଗ କରି ସେମାନେ ଅତି ସହଜ କମ୍ ରାସ୍ତା ବା ଛୋଟ ରାସ୍ତାରେ ଯାହାକି ମଥୁରାରେ ଅତି ଶୀଘ୍ର ଯେପରି ପହଞ୍ଚି ହେବ ସେଥିପାଇଁ ସେମାନେ ବଳଦ ଗାଡ଼ି ଦ୍ୱାରା ସେହି ଅନ୍ୟ ରାସ୍ତାରେ ସେମାନେ ଯାତ୍ରା ଆରମ୍ଭ କରିଛନ୍ତି ଏବଂ ଅକ୍ରୁର ମୁଖ୍ୟ ରାସ୍ତାରେ ରଥକୁ ବାହି ନେଇ ମଧ୍ୟାହ୍ନ ସମୟରେ ସେମାନେ ଯାଇ ଯମୁନା କୂଳରେ ଉପସ୍ଥିତ ହୋଇଛନ୍ତି ଏବଂ କୃଷ୍ଣ ଏବଂ ବଳରାମ ଯମୁନା କୂଳରେ ରଥକୁ ରଖି ସେମାନେ ଯମୁନାକୁ ଯାଇ ଆଚମନ କରି ଯମୁନାର ସ୍ୱଚ୍ଛ ସ୍ୱାଦିଷ୍ଟ ଜଳକୁ କୃଷ୍ଣ ବଳରାମ ପାନ କରିଛନ୍ତି। ପାନ କରିସାରିବା ପରେ ସେମାନେ ଆସି ରଥରେ ଗୋଟିଏ ବୃକ୍ଷ ତଳେ ରହିଥିବା ରଥରେ ଉପବେଶନ କରୁଛନ୍ତି ଏବଂ ତାଙ୍କର ଆଜ୍ଞା ଗ୍ରହଣ କରି ଅକ୍ରୁର ଯମୁନାରେ ସ୍ନାନ କରିବା ପାଇଁ ଯାଇଛନ୍ତି। ତେଣୁ ଅକ୍ରୁର ଯେଉଁ ସ୍ଥାନରେ ଯମୁନାରେ ସ୍ନାନ କରିବାକୁ ଯାଉଛନ୍ତି ତାହା ଏବେ ବି ଅକ୍ରୁର ଘାଟ ନାମରେ ପ୍ରସିଦ୍ଧି ଲାଭ କରିଛି। ତାହା ହେଉଛି ଠିକ ମଥୁରାରେ ପ୍ରବେଶ ପୂର୍ବରୁ ବୃନ୍ଦାବନର ସୀମା ଏବଂ ମଥୁରାର ସୀମାରେ ଯମୁନା ଯେତେବେଳେ ପ୍ରବାହିତ ହେଉଛି ବୃନ୍ଦାବନର ସୀମା ଭିତରେ ଥିବା ଯେଉଁ ଅକ୍ରୁର ଘାଟ ରହିଛି, ଅକ୍ରୁର ହ୍ରଦ ରହିଛି, ସେଇଠାରେ ହିଁ ଅକ୍ରୁର ଯାଉଛନ୍ତି ସ୍ନାନ କରିବା ପାଇଁ ଯମୁନାରେ। ତେଣୁ ଅକ୍ରୁର ଯେତେବେଳେ ଯମୁନାରେ ସ୍ନାନ କରୁଛନ୍ତି ସେତେବେଳେ ସେ ଯମୁନାରେ ଯମୁନା ଜଳରେ ନିମଗ୍ନ ହୋଇଥିବା ଅବସ୍ଥାରେ ଅକ୍ରୁର ଦେଖୁଛନ୍ତି କୃଷ୍ଣ ଏବଂ ବଳରାମ ଯମୁନାର ଜଳରେ। ତେଣୁ ଅକ୍ରୁର ଆଶ୍ଚର୍ଯ୍ୟାନ୍ୱିତ ହେଉଛନ୍ତି ଯେ କୃଷ୍ଣ ବଳରାମ ବର୍ତ୍ତମାନ ରଥ ଉପରେ ଉପବେଶନ କରିଥିଲେ ପୁଣି ସେ ଯମୁନା ଜଳ ଭିତରକୁ କିପରି ଆସିଲେ। ତେଣୁ ଅକ୍ରୁର ପୁଣି ଯମୁନା ଜଳରୁ ଉଠି ଦେଖୁଛନ୍ତି ଦୂରରୁ ଯେ କୃଷ୍ଣ ବଳରାମ ଠିକ୍ ସେହିପରି ରଥ ଉପରେ ଉପବେଶନ କରିଛନ୍ତି। ତେଣୁ ଅକ୍ରୁର ଆଶ୍ଚର୍ଯ୍ୟ ହେଉଛନ୍ତି ଯେ କୃଷ୍ଣ ବଳରାମ ରଥ ଉପରେ ରହିଛନ୍ତି ପୁଣି ସେମାନଙ୍କୁ ଯମୁନା ଜଳ ଭିତରେ ଦେଖୁଛନ୍ତି। ପୁଣି ଯେତେବେଳେ ଅକ୍ରୁର ଯମୁନା ଜଳରେ ସ୍ନାନ କରି ନିମଗ୍ନ ହେଉଛନ୍ତି ଯମୁନା ଜଳରେ କିନ୍ତୁ ଏଥର ସେ ଆଉ କୃଷ୍ଣ ବଳରାମଙ୍କର ଦର୍ଶନ କରୁନାହାନ୍ତି, ଅକ୍ରୁର ଏଥର ବୈକୁଣ୍ଠର ଦର୍ଶନ କରୁଛନ୍ତି। ବୈକୁଣ୍ଠରେ ଭଗବାନ ବିଷ୍ଣୁ କିପରି ଅନନ୍ତ ଶଯ୍ୟାରେ ଶୟନ କରିଛନ୍ତି ଏବଂ ତାଙ୍କର ପାର୍ଶ୍ୱଦ ନନ୍ଦ ସୁନନ୍ଦ ଆଦି ସେଠାରେ ଉପସ୍ଥିତ ରହି ଭଗବାନଙ୍କର ସେବା କରୁଛନ୍ତି। ନାରଦ ସନକ ଆଦି ମୁନିଗଣ ଭଗବାନଙ୍କର ସ୍ତୁତି କରୁଛନ୍ତି। ଦେବତାମାନେ ସେଠାରେ ଭଗବାନଙ୍କର ସେବାରେ ସ୍ତୁତିରେ ନିୟୋଜିତ ରହିଛନ୍ତି। ଅବଶ୍ୟ ଏଠାରେ ଅକ୍ରୁର ଯେଉଁ ଦେବତାମାନଙ୍କୁ ଦର୍ଶନ କରୁଛନ୍ତି ଏ ଦେବତାମାନେ ହେଉଛନ୍ତି ବୈକୁଣ୍ଠର ଦେବତା। ପଦ୍ମ ପୁରାଣରେ ଉଲ୍ଲେଖ ରହିଛି ଯେ ବୈକୁଣ୍ଠରେ ଯେଉଁ ଦେବତାମାନେ ରହିଛନ୍ତି ଭଗବାନଙ୍କର ସେବାରେ ସେମାନେ ସବୁ ନିତ୍ୟ, କିନ୍ତୁ ଭୌତିକ ଜଗତର ସ୍ୱର୍ଗରେ ଯେଉଁ ଦେବତାମାନେ ରହିଛନ୍ତି ଏ ଦେବତାମାନେ ବୈକୁଣ୍ଠର ଦେବତାମାନଙ୍କର ବିସ୍ତାର ରୂପ ଅଂଶ, ତେଣୁ ଏମାନେ ହେଉଛନ୍ତି ଅନିତ୍ୟ ବା ଏମାନେ ଅସ୍ଥାୟୀ, କିନ୍ତୁ ବୈକୁଣ୍ଠର ଦେବତାମାନେ ହେଉଛନ୍ତି ସ୍ଥାୟୀ ବା ନିତ୍ୟ। ତେଣୁ ଦେବତାମାନେ ଭଗବାନଙ୍କର ସ୍ତୁତିଗାନ କରୁଛନ୍ତି। ଏହିପରି ଭାବରେ ଅକ୍ରୁର ସେ ଯେଉଁ ଭଗବାନ ବିଷ୍ଣୁଙ୍କୁ ଏତେଦିନ ଧରି ପୂଜା କରି ଆସିଥିଲେ ଏବଂ ଯେଉଁ ବିଷ୍ଣୁ ମନ୍ତ୍ରର ଜପ କରୁଥିଲେ ବର୍ତ୍ତମାନ ସେ ଭଗବାନ ବିଷ୍ଣୁଙ୍କୁ ସେ ଦର୍ଶନ କରୁଛନ୍ତି ଯମୁନାର ଜଳରେ। ତେଣୁ ଅକ୍ରୁର ଆଶ୍ଚର୍ଯ୍ୟାନ୍ୱିତ ହୋଇ ସେ ଭଗବାନ ବିଷ୍ଣୁଙ୍କୁ ସ୍ତୁତି କରୁଛନ୍ତି। ତେଣୁ ଶ୍ରୀମଦ୍ ଭାଗବତରେ ଅକ୍ରୁରଙ୍କର ସ୍ତୁତି ସମ୍ପୂର୍ଣ୍ଣ ଏକ ଅଧ୍ୟାୟରେ ଶ୍ରୀ ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି। ତେବେ ଆମେ ସେସବୁ ସ୍ତୁତି ବର୍ଣ୍ଣନାକୁ ଯିବାନି, କେବଳ ଅକ୍ରୁର ଭଗବାନଙ୍କର ସ୍ତୁତି କରୁଛନ୍ତି ଏବଂ ସ୍ତୁତି କରିସାରିବା ପରେ ଜଳରୁ ଆସି ଯେତେବେଳେ ରଥ ନିକଟରେ ପହଞ୍ଚୁଛନ୍ତି ଅକ୍ରୁରଙ୍କର ମୁଖରେ ବିସ୍ମୟର ଚିହ୍ନ ପରିଲକ୍ଷିତ ହେଉଛି। ଅକ୍ରୁର ବିସ୍ମୟଭିଭୂତ ହୋଇଛନ୍ତି। ଭଗବାନ ବିଷ୍ଣୁ ଆଉ ତାଙ୍କର ବୈକୁଣ୍ଠକୁ ଜଳ ମଧ୍ୟରେ ଦର୍ଶନ କରିବେ ଏବଂ ସେ ଭାବୁଛନ୍ତି ଯେ ସେହି ଭଗବାନ ବିଷ୍ଣୁ ଆଜି କୃଷ୍ଣ ବଳରାମ ରୂପରେ ଭଗବାନ ବିଷ୍ଣୁ ଏବଂ ଅନନ୍ତ ଶେଷ କୃଷ୍ଣ ବଳରାମ ରୂପରେ ଆବିର୍ଭୂତ ହୋଇଛନ୍ତି। ତେଣୁ କୃଷ୍ଣ ବଳରାମଙ୍କ ପ୍ରତି ତାଙ୍କର ସେହି ଐଶ୍ୱର୍ଯ୍ୟ ଭାବ ପ୍ରକାଶିତ ହୋଇଛି ଅକ୍ରୁରଙ୍କର। ତେଣୁ ତାଙ୍କର ମୁଖମଣ୍ଡଳରେ ବିସ୍ମୟର ଚିହ୍ନ ଦର୍ଶନ କରି କୃଷ୍ଣ ଅକ୍ରୁରଙ୍କୁ ଜିଜ୍ଞାସା କରୁଛନ୍ତି ଯେ ହେ ତାତ ଅକ୍ରୁର, ଆପଣ ଏଇ କିଛି ସମୟ ପୂର୍ବରୁ ଜଳ ସ୍ଥଳ କିମ୍ବା ଆକାଶରେ କୌଣସି ବିସ୍ମୟକର ଦୃଶ୍ୟ ଦର୍ଶନ କରିଛନ୍ତି କି? ସେତେବେଳେ ଅକ୍ରୁର କହୁଛନ୍ତି ଭଗବାନ କୃଷ୍ଣଙ୍କୁ ଯେ ଯେତେବେଳେ ମୁଁ ଆପଣଙ୍କର ଦର୍ଶନ କରୁଛି ଏବଂ ଆପଣଙ୍କ ମଧ୍ୟରେ ସମଗ୍ର ସୃଷ୍ଟି ନିହିତ ରହିଛି, ତେଣୁ ଆପଣଙ୍କୁ ଦର୍ଶନ କରିବା ଠାରୁ ଆଉ ବିସ୍ମୟକର ବସ୍ତୁ ମୁଁ ଆଉ ଅଧିକ କ'ଣ ଦର୍ଶନ କରିପାରେ। ତେଣୁ ଏହିପରି ଭାବରେ ଅକ୍ରୁର କୃଷ୍ଣଙ୍କର ପ୍ରଶ୍ନର ଉତ୍ତର ଦେଇଛନ୍ତି। ଦୁହେଁ ଜାଣିଛନ୍ତି ଯେ ଅକ୍ରୁର କ'ଣ କହୁଛନ୍ତି କୃଷ୍ଣ ବୁଝିପାରୁଛନ୍ତି ଏବଂ କୃଷ୍ଣ କ'ଣ କହିବାକୁ ଚାହୁଁଛନ୍ତି ଅକ୍ରୁର ମଧ୍ୟ ବୁଝିପାରୁଛନ୍ତି, କିନ୍ତୁ ତା ଉପରେ ଆଉ ଅଧିକ ଚର୍ଚ୍ଚା ନ କରି